परिनंदितमंदपुत्रम् परिनन्दितं बृन्दावनं मधुरवृतं मोहनमामि आनन्दवृन्द परितुण्डितमिन्दिराय आनन्दवृन्द परिनन्दितनन्दपुत्र गोविन्द सुन्दरवधु परिनन्दितं तद् सुन्दरवधुं परिनन्दितं तद् बृन्दावनं मधुरमूर्तं मोहनमामि वृन्दावन धाम र प्रणाम मन्त्र विशेष गरी आगत आलोचना गर्नु त्यो ब्रजवास वा ब्रजपुरीको जीवा जीवन प्रारब्ध कर्मले जाइदैन हामी चिन्ता गर्छौँ कर्मले पुण्य सङ्ग्रह गर्थ्यौँ सेमाले जे ब्रजपुरी जे ब्रजपुरीर अधिकार एकमात्र यदि साधु गुरु वैष्णव कृपा वा राधारमण कृपा ए दुई कृपा व्यतिरेके निजर चेष्टा बल तपस्या बल साधना बल ए कौनसी काम नहीं विशेष करी ब्रजधाम कहीं कथा आगे कहते ब्रजधाम कार भगवान घर भगवान घर को समस्त भगवान ଆମର ଯେଉଁ ଚୌଦ ପ୍ରବୃତ୍ତି ଅଛି ମାତ୍ସର୍ଯ୍ୟ ପ୍ରବୃତ୍ତି ଅଛି ଗର୍ଭ କାମ ବ୍ରତ ଏଗୁଡ଼ା ସବୁ ଅଛି ଏଇଥିରେ ଆମେ ଭଗବାନଙ୍କୁ ଭଲ ପଶିଯାଇଥିଲା ତଥାପି କେତେବେଳେ କେତେବେଳେ ମାଲିକ କୃପା କରି ତା ଚାକର ବେଡ୍ରୁମ୍ରେ କେତେବେଳେ କୃପା କରି ନେଇଥିଲା ତ ସେମିତି ମାଲିକ କୃପା କରି ନେଇଥିଲେ ତଦ୍ରୁପ ବ୍ରଜପୁରରେ ମାଲିକ ଟିକେ ଚୋର କରି ଗାଳି ଦବା ସବୁ କୃଷ୍ଣଙ୍କୁ କହିଛନ୍ତି ରାଧାରାଣୀ ରାଧାରାଣୀଙ୍କର କୃପା ନହେଲେ କେହି ପ୍ରବେଶ କରିପାରିବେ ସମସ୍ତେ ଯେକୌଣସି ଲୋକ ରାଧାରାଣୀଙ୍କର କୃପା ପ୍ରାପ୍ତ ହେଲେ ରାଧାରାଣୀଙ୍କର କୃପା ମାନେ କଣ ରାଧାରାଣୀ ହେଉଛନ୍ତି ଗୁରୁ ଗୁରୁ ଗୁରୁତତ୍ଵ ଏକରେ ବଳରାମଙ୍କର ପ୍ରକାଶ ଗୁରୁ ଏବଂ ରାଧାରାଣୀଙ୍କର ପ୍ରକାଶ ମଧ୍ୟ ଗୁରୁ ରାଧାରାଣୀଙ୍କର କୃପା ପ୍ରାପ୍ତ ହେଉଛନ୍ତି ଗୁରୁ ଯଦିଓ ରାଧା କୃଷ୍ଣ ଅଭିନ୍ନ ତଥାପି ବି ଏ ରାଧା କୃଷ୍ଣରେ ସମ୍ୟକ ଅନ୍ତର କାରଣ ରାଧାରାଣୀ ଏ କୃଷ୍ଣଙ୍କଠୁ ଅତ୍ୟନ୍ତ ମହାନ ମହିଳା ବୋଲି ଭଗବାନ ନିଜେ କହିଛନ୍ତି ଥରେ ଭଗବାନ ସମସ୍ତେ ଭକ୍ତିମାନେ ସବୁ ଅଛନ୍ତି ଭଗବାନ ରାଧାରାଣୀଙ୍କ ପାଖରେ ଉପସ୍ଥିତ ଅଛନ୍ତି ଏବଂ ରାଧାରାଣୀଙ୍କୁ ଆନନ୍ଦ ଦେବା ପାଇଁ ହେ ରାଧେ ତମ ଭଳି ଲୋକ ଯେ ତମେ ବ୍ରଜପୁରରେ ସମସ୍ତଙ୍କର ମୋର ଯେତେ ପ୍ରିୟ ଅଛନ୍ତି ସବୁଠୁ ପ୍ରିୟ ହଉଛ ତମେ ତ ମା ଦଶଟା କହୁଛନ୍ତି ମା ଦଶଟା କହୁଛନ୍ତି ମା ରାଧାରାଣୀ କହୁଛନ୍ତି ଆଚ୍ଛା ଏଇ ଯେ ସ୍ତ୍ରୀକୁ ଯେଉଁ ବଡ କରିବା ବା ଅଭାଇଙ୍କୁ ଯେଉଁ ବଡ କରିବା ଏଟା କେତେବେଳେ ଯିବ କଥା ଜଗତରେ ଲୋକ କେତେବେଳେ କଥା ବ୍ରଜପୁରରେ ତମର ମା ବାପା ଅଛନ୍ତି କେତେ ବ୍ରଜବାସୀ ଅଛନ୍ତି ଆଉ ସବୁଠୁ ଯେତେ ବ୍ରଜବାସୀ ଥାନ୍ତୁ ଯେତେ ଲୋକ ହେଉଛି ଥାନ୍ତୁ ସବୁଠୁ ପ୍ରିୟ ଯେ ତମର ଆଖି ରଖୁଛନ୍ତି ମା ଦଶଦା ଆଜି ସମସ୍ତଙ୍କର ନମସ୍କାର ସମସ୍ତଙ୍କର ପୂଜ୍ୟ ଧ୍ୟେୟ ସବୁ କିଛି ଆଜି ମା ଦଶଦା ଗୋଟେ ମୁଁ ଆହୁରି ପ୍ରିୟ ମୁଁ ଆହୁରି ବଡ ହେଇଗଲି ନା ହଁ ତମେ ସବୁ ଶୁଣ ଧିକାର ତମେ ଆଉ ସେଇ ଗୋଲିଖ କଥା କହୁନା ତମେ ବର୍ତ୍ତମାନ କଣ କଣ କଥାରେ କାମ ଅଛି କୁହନ୍ତୁ ভগবান চিন্তা করছে কি কর, এই রাধারানী দেখুন মো কথাটা আমি বিশ্বাস বি করু না। তো ভগবান সে সময় লীলা করিবা আরম্ভ কলে। তারপরে কিছু সময় পরে কোণ হয়েছি রাধারানী কৃষ্ণ কথা হোক এনে ভগবান টিকে তাকে তুমি বেড়ো টিকে ইশারা করা বেড়ো সবু গোপীমানে আসি পৌঁছিলে এবং সমস্ত বেড়ে বলে এ কৃষ্ণ তোকে আমি মাখন দেইছু না, তোমার মাখন চুরি করছু, আমার মাখন খাইছু না, তোকে ঋণ সজিয়া পাই পড়ব, আমি কোণ করিবি কোণ তা তো না নাচিয়া পাই পড়ব। তো এই ভগবান কোণ করছেন ভিতরে খাইছে কিন্তু এই যে প্রশ্ন আপনার নয় আমার প্রশ্ন, আমি তাকে মাখন করি আমি এই কিছু সময় আমি তাকে মাখন করি এতে কাটে দেখো না আমি তাকে মাখন করি পরিষ্কার করি আমরা খাইছি মানে তা লাগছি আমি মানুষ তাকে এটা মো প্রশ্ন নয় তবে করি তো মানুষ ঘরে দেখছো তারপরে ভগবান উভয় দেখি আসলে এটি আসলে না সেই কৃষ্ণ এটি না তুলছি তারপরে মার চিন্তা করছেন কম আচ্ছা রাধারানী হে রাধে কিছু বি তার ভিতরে পার্থক্য নাই তেমনি যদি কাম করতে আচ্ছা দিজন কৃষ্ণ যদি একত্র হতে তাহলে কেমন লাগ থাকবে কৃষ্ণ নাচিবা আরম্ভ করছেন। আরে জগৎ কর্তা কৃষ্ণ দিয়ে কি ମାନେ ସମସ୍ତଙ୍କୁ ତ ଶିଖେଇଛନ୍ତି ଯାହାଙ୍କର ମାନେ ଗୋଟେ ଇସ୍ଲାମ ସାରା ଜଗତରେ ନାଚେ ମାୟା ଶକ୍ତି ହେଲେ ଆମେ ନାଚୁଛୁ ମାନେ ଛାୟା ଶକ୍ତି ସେଥିରେ ଆମେ ନାଚୁଛୁ ଆଉ ସେ ସ୍ୱୟଂ ନାଚିବେ କୋଉ କେତେ ଆନନ୍ଦ ନବ ଏତେ ଆନନ୍ଦରେ ମାନେ ମା ଭକ୍ତି ମାନେ ରାମ କୃଷ୍ଣ ଭଗବାନ ସେ ଯୋଉ ମାୟା ଯୋଉ କରିଛନ୍ତି ସଙ୍ଗେ ସଙ୍ଗେ ରାଧାଣୀ କହୁଛନ୍ତି ରାଧି ବର୍ତ୍ତମାନ କଣ ଅବସ୍ଥା ହେଇଛି ପ୍ରଧାନ ମାଲିକ ସେ ହଉଛନ୍ତି କେବଳ ରାଧାରାଣୀ ମା ଦଶଦା ଆଦି ଯେତେ ପ୍ରକାର ଯାହା କିଛି କରିଛନ୍ତି ସେ କେତେବେଳେ ବି ତାଙ୍କ କଥା ନାକୁ ଗୁରୁତ୍ୱ ଦିଆ ହେଲା ବ୍ରଜପୁରରେ ଯୋଉମାନେ ଯାହାକୁ ପଚାରିବେ ହରେ କୃଷ୍ଣ ଛୋଟ ପିଲା ତାର ଉଚ୍ଚାରଣ ହୁଏନି ରାଧା ରାଧେ ବାବା ରାଧା ରାଧେ କେବଳ ରାଧାରାଣୀ ତାଙ୍କର ଗଛ ପତ୍ର ସବୁ କିଛି ଥରେ ଚୈତନ୍ୟ ମହାପ୍ରଭୁ ଏ ବ୍ରଜପୁର ଦର୍ଶନକୁ ଯାଇଛନ୍ତି ଦର୍ଶନରେ ଯାଇଛନ୍ତି ବ୍ରଜପୁର ଚାରିଆଡେ ଦର୍ଶନ କରୁଛନ୍ତି ଯେତେବେଳେ ଗୋବର୍ଦ୍ଧନ ପରିକ୍ରମା କରୁଛନ୍ତି ସେତେବେଳେ ଶୁଆ ଆଉ ସାରି ଦୁଇ ଜଣ କଥା କଥା ଯାଉଛି ମହାପ୍ରଭୁ ସ୍ୱୟଂ ଭଗବାନ ସମସ୍ତଙ୍କ ଭାଷାରେ ବୁଝିପାରନ୍ତି ଏମାନେ ଦୁଇ ଜଣ ପଜିଆ ଲାଗିଲେଣି ଶୁଆ ସାରି ଏ ଚୈତ୍ର ଏଇ ଆମର ନାମ ମୋଟା ବହି ଯେ ସେଥିରେ ବନା କରାଯାଇଛି ଇଏ ଶୁଆ କଥା କହିବ ସାରି ତାକୁ ଭାଙ୍ଗିବ ଗୋଟିଏ ଖଣ୍ଡନ କରୁଛନ୍ତି ନା ଶୋକ କହୁଛନ୍ତି କଣ ଯେ ଆମ କୃଷ୍ଣ ଆରେ ଆମ କୃଷ୍ଣ ହଉଛନ୍ତି ଏ ବ୍ରଜର ଏକମାତ୍ର ବ୍ରଜେଶ୍ୱର ସବୁର ସୃଷ୍ଟିର ଆଦ୍ୟ ହଉଛନ୍ତି ସିଏ ଏ ଶାଢୀ କହିଲେ ସିଏ ଆଦ୍ୟ ହେଲେ କଣ ଏହି ସେତେବେଳେ ମହାପ୍ରଭୁ କିଛି ସମୟ ପରେ ଏମାନେ କର୍କଟା ବନ୍ଦ କରିଛନ୍ତି ମହାପ୍ରଭୁ ଏପରେ ବାଧ୍ୟ ଆଉ ମାନେ ଅଚେତ ହେଇ ପଡିଯାଇଛନ୍ତି ତାର ଯେ ବନ୍ଦ ହେଇଛି ପୁଣି ଯିବି ବନ୍ଦ କରିଲା ଏ ସମ୍ବନ୍ଧରେ ଭଗବାନ ଯାହା ସବୁ ଲୀଳା କରନ୍ତି ସେ ଏମିତି ପ୍ରକାର କାର୍ଯ୍ୟ କରନ୍ତି ଲୀଳା କିନ୍ତୁ ଗୋପନୀୟ ହେଇକି ରହିବ ସେମିତି ପ୍ରକାଶ ପାଇବନି ସବୁ କିଛି ଭଗବତା ତାଙ୍କର ଯେତେବେଳେ ସେ ପ୍ରକାଶ କରିନାହାନ୍ତି ପର୍ଯ୍ୟନ୍ତ ତାଙ୍କ କାମ ନ ସୁଦର୍ଶନ ଠିକ ଅଛି ତ তো এই গজপুরে ইন্দ্রকারে
মতটা মতো কি কোন ponen de boca la cosa.
Tú se hace de moda y se obtiene. Muy bien. Era que no fue mi boba. Muy cabrón, estamos con la otra, pero estamos con la otra. Tú, y tocaré el proyecto por él, no lo van a dejar que se le da la receta. Y que por eso no está un poco, y pone el peligro. Ah, eso es más que la gente también le da con el peligro. Madre mía, ¿qué te digo? Y el mamá, güey. Y yo, vos por donde jano, mira, esa que por una cosa a ti, se te abre, y antes de que te avisas, no me va.
¿Qué?
মা টিকে অনমাস কইছেন ইয়ে করে পদ্ধতি না যে গরু যে বলা যায় না গোবর মোবর যা মাটি মাটি যা ছিল সেই জায়গায় ঘাটতে কি সেই গোবর মোবর সব মাটি কি এটা করে হ্যাঁ গোবিন্দবাদী বলছ হ্যাঁ সে যে মাটি গেছে দাদা তো তুই ই মা দেখি কেন হাই তুমি এতে দেখ ঘন্টা ঘন্টা সময় মতো করতে পারি তুমি এতে সুন্দর আলে সজেলি গাদেলি পাদেলি বল করে ড্রেস পেছ তুমি নিয়ে গেছ গপি তারপরে সে আসলে কন না আমার গোঘা যেটি ইস্কন র গোসা তারা ভগবান যেতে গোপবাসী মানুষ নেই এ গোপবাসী গৌ গরু মানুষ নেই গোচার গা করে রয়েছে সেটি ভগবান যে পাশে বসে দিলে গরু মানুষ আসে সেটি পানি 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 যমুনারে এমনি বহু ঘাট আছে যমুনারে ঘাট বট আও কুণ্ড কোথায় সরোবর এই কেবল ভগবানের লীলার এইখানে হচ্ছে বেশি সার ঘাট ঘাট লাগিয়েছে তারপরে বট কেতে বট বংশী বট অক্ষয় বট যা বট ভাণ্ডির বট এমনি সব বট এ বট আও এ সরোবর মান সরোবর কুসুম সরোবর তারপরে উদ্ধব সরোবর উদ্ধব কুণ্ড কুণ্ড আমি নিচে আছে প্রেম সরোবর আও চন্দ্র সরোবর আও বিমল 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 কুণ্ড এমিতি নানা প্রকার আছে এমানে সব কিছু ভগবান কল্যাণে এ সহায় করছেন তো ইয়ে হচ্ছে গৌঘাট তারপরে গলো কালী ভগবান কালী যদি ভগবান যে বছর দেখছি বল খেলু খেলু নদীর বল পড়ি যাই সমস্ত নদী বল টানিয়া পাই ভগবান বল কলা গছ উঠি গেছে গছ উঠি দেখছে ইয়ে যদি কটা কালী সে গছ এবার সেটা আসা ভগবান সাহায্যে প্রমাণ স্বরূপ সন্তান মু সেই পছি আমি তো যদি কে যাই না আছি যাই কে কে আছে দরকার আছে তোমার যত্রী বছর আপু টিনা কভার করে রাখছন্তি সুখী সে সুখী পাই কি আর ওর তন্ত্র বছর কাটি লাগিয়ে দিছে ঠিক আছে কি সেটা টিনা কভার হয়ে গেছে ঠিক আছে যেমিতে রাধা কুণ্ডে পঞ্চ পাণ্ডব পঞ্চরা গছ হইতেছেন ସେ କଳସ ନାହିଁ, ଖାଲି ଟିକେ ମୂଳ ଅଛି, ସେ ଦିଦିନ ପରେ ସିଏ ବି ଯିବ ଗୁରୁବାର ଦିନ। କେମିତି କିଛି କିଛି ଜିନିଷଟା କଣ ଅଛି ଯେ ଇତିହାସ ଆମ ପାଖରେ ବିଦ୍ୟମାନ, କେତେବେଳେ କେତେବେଳେ ଆମେ ବି ସେଥିରେ ବିଶ୍ୱାସ କରିପାରିବେ, ବା କେତେବେଳେ ଆମର ଶାସ୍ତ୍ର ପଢୁଛୁ ସମସ୍ତେ କହୁଛୁ ଶୁଣୁଛୁ, କିନ୍ତୁ ଯୋଉ ସଠିକ ଧାରଣା ଇଏ କେତେବେଳେ କେତେବେଳେ ଆସେ ନା। ଯେମିତି ଏ ବୃନ୍ଦାବନ ରାଧାକୁଣ୍ଡ ସ୍ନାନ ରହିଛି ନା, ରାଧାକୁଣ୍ଡ ସ୍ନାନ କଲେ କଣ ଭଗବାନ କଣ ରାଧାକୁଣ୍ଡ ରାଧାଣୀ କଣ ଦେବେ ନା, ଭଗବାନ ନିଜେ କହିଛନ୍ତି ଯେ ଯିଏ ଏଇ ନବମୀ ଦିନ ରାଧାକୁଣ୍ଡରେ ସ୍ନାନ କରିବ ସିଏ ତାକୁ ମୁଁ ରାଧା ସମ ପ୍ରେମ ଦାନ କରେ। ରାଧା ରାଣୀ ଯେମିତି ମୋର ପ୍ରିୟ, ମୋର ଅତ୍ୟନ୍ତ ପ୍ରିୟ, ସେ ମୋ ସହିତ ପ୍ରିୟ ହେଇଥିଲେ ଠିକ ଅଛି। ଶାସ୍ତ୍ର ସବୁ ପ୍ରମାଣ ଅଛି, ଏ ଶାସ୍ତ୍ର ପିତାକୁ ପଢି 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 ଆମ ସେତେବେଳେ ଥିଲେ କିଏ ଭଗବାନ, ଭଗବାନ ଦାସ ନାହିଁ ସେ ହେଉଛନ୍ତି କେ ନା ମାନେ ଭଗବାନ ଦାସ ନାହିଁ, ସିଏ ହେଉଛନ୍ତି କେ ନା ଆମର ନଦିଆରେ ସିଏ ସେପଟେ ସେ ସାଗର ମଧ୍ୟ କରିଥାନ୍ତି। ସିଏ ଯେତେବେଳେ ଏଇ କଥା ଶୁଣିଲେ ବହୁତ ଦିନରୁ ଗୋଟେ ମନସ୍ଥ କରିଥାନ୍ତି, ଆଚ୍ଛା ଏତେ ଦିନ ବସିକି ଜପ ତପ କରିବା ବା ଏତେ ସାଧନ କରିବା ଏଇ ଆମର ବହୁଳ ଆଗ ନେଇଥାନ୍ତି, ମୁଁ ସ୍ନାନ କରି ଆସେ ଏଇଟା ଦେଖିବା ପାଇଁ ଏତେ ପ୍ରବଳ ଚାଲେ। ଆଉ ସେ ଏତେ ବଡ ସାଧକ ଏତେ ବଡ ସିଦ୍ଧ ଥିଲେ ସେ ଯିବେ ମାନେ ତାଙ୍କ ପାଦ ଧୋଳି ନେବା ପାଇଁ ଲୋକ ସବୁ ଲୁଚିକି ରହୁଥିଲେ, ଏତେ ସିଦ୍ଧ ମାନ ମାନେ ଗଙ୍ଗାକୁ ଯିବେ ମାନେ ଫେରିବା ଫେରିବା ରାସ୍ତା ସବୁ ଗାତ 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 ହେଇଥିଲେ ସବୁ ମାଟି ନେଇଥିଲେ ପ୍ରତ୍ୟକ୍ଷ ଚାକିରି ଦେବେ ଇଏ ରୁଚି ସବୁ କରୁଥିଲେ କେତେ ଆସିଯାଇଥିଲେ ସେଇଟା ସେ କଣ କରିଥାନ୍ତି ନା ଗୋଟେ ପୁରା କମ୍ବଳ ସବୁବେଳେ କାନ୍ଧରେ ପକେଇ ଯାଇଥାନ୍ତି ମାନେ ପାଦ ଧରିବେ ଚିହ୍ନା ବଢି କରି ବୁଝି ବୁଝିରି ଯିବେ ପାଦ ଧରି ବୁଝିଯିବ। ତ ଏଇ ପ୍ରକାରେ ସିଏ ଆସିଛନ୍ତି କୋଉଠିକି ଆସିଛନ୍ତି ଠିକ ଭୋର ଆସିଛନ୍ତି ଯିବେ ସ୍ନାନ କରିବେ, ଆଉ ଇଏ ବାବା ଆସିଛନ୍ତି ମାନେ କଣ କହିଦେବି ନା ତ ସିଏ ଏଥିରେ ଆସିଛନ୍ତି ଏମାନେ ସମସ୍ତେ ବୃନ୍ଦାବନରେ ଯେତେ ସାଙ୍ଗ ସମସ୍ତେ ଚଳଚଞ୍ଚଳ ହେଇଯାଇଛି କଣ କାହିଁକି ଶୀତଳ ଭାଇ ତାଙ୍କର ଯାହା କହିବେ ଯେଉଁଠି ବସିବେ ସେ ମାନେ ସବୁକିଛି ତାଙ୍କୁ ସେମିତି ତେଣୁ ସିଏ ଆସୁଛନ୍ତି ସମସ୍ତେ କଣ ପାଇଁ ସିଏ ଆସୁଛନ୍ତି ନା ଏମିତି ଗୁଡ ପକେଇବେ ରାଧା ସମ ପ୍ରେମ ଠିକ ଘଡ଼ି ନଥିଲା ବା ଘଡ଼ି ବି ଥିଲେ ବି ସିଏ ଦଣ୍ଡ ଦେଖୁଛନ୍ତି ଦଣ୍ଡ ଦେଖୁଛନ୍ତି ଠିକ ଭାବରେ ସଠିକ ରହିଛନ୍ତି ଠିକ ସମୟ ଉପଯୁକ୍ତ ସମୟରେ ଦେଖିଲେ ପ୍ରଣାମ କରିକି ମୁଣ୍ଡ ଟିକେ ପାଣି ଛକି ତାପରେ ପଶିବେ ମୁଣ୍ଡ ଟିକେ ବିଶ୍ରାମ ଭଳିଆ ହେଇଯାଉଛି ତାପରେ ଡୁଲିଲେ ତାପରେ ଡୁବିଲି ଏମିତି ତିନି ତାପରେ ଡୁବିଲା ପରେ ତାପରେ ଶୁଖିଲା ମୁହଁରେ ଚାଲିଛନ୍ତି କିଛି ହେଲା କିଛି ପାଇନି କିଛି ପାଇନି କିଛି ପାଇନି ଏମିତି କହି ଚାଲିଛନ୍ତି ସମସ୍ତେ ବୃନ୍ଦାବନରେ ଯେତେ ସାଧୁ ସମସ୍ତଙ୍କ ମନ ଭିତରେ ବୁଝିଲେ ପଡ଼ିଛି କଣ ତାର ଏଇ ସିଦ୍ଧ ବାବା ସବୁଆଡେ ଏତେ ପ୍ରସିଦ୍ଧ ସିଏ ଯଦି କହିଦେଲେ କିଛି ପାଇବେ ଗଲା ଶାସ୍ତ୍ର ଶାସ୍ତ୍ର ଯାହା ଭଗବାନ ଯାହା କହିଛନ୍ତି ଆଉ କିଏ ପାରିବ ତାର ସିଦ୍ଧ ହବା গোবর্ধন ঠাকুর যদি মানে বৃন্দাবন আসিবা এবং গোবর্ধনকে যিবা এবং রাজা কুন্দ আছে তিন ছয় ঠিক সেই ছকরে পৌঁছতি যাহা যাহা শাস্ত্রে বর্ণনা করা যাইছি এসবু অক্ষরে অক্ষরে সত্য অক্ষরে অক্ষরে সত্য কেন ভগবান তাহলে কাহটা কেবে এই চৈতন্য মহাপ্রভু আসিলে সেটি দেখিবে চরণটা এতে সেই একই চরণ দিক দিবা রাস্তায় তার পূর্ব দেখিবে ভগবান ছিলাই দিয়েছে লোক কোন বিশ্বাস করি লোক এই যে সেই একই পিলা এগারো বছর ছ মাস বৃন্দাবন লীলা করছন্তি গোটে জায়গায় এতে বটে পাতে গোটে জায়গায় এতে আমার আসলিক প্রবৃত্তি ক্ষয়ে সেগুলা কোন ভগবান সমস্তকে নিয়ন্ত্রণ বাছি 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 এই প্রকারে আহরি অনেক কিছু কথা ইয়েছিলা মরছিলা প্রায় কেতে দিন উনিশ তারিখ আসলে উনিশ সতেইশ রে আরম্ভ হবে অঠেইশ রে পরিক্রমা আরম্ভ হবে সতেইশ রে পঞ্চপ্রশ্ন অর্থাৎ সতেইশ অঠেইশ উনত্রিশ তিরিশ একত্রিশ গুরু বর্গ থিবে খালি গুরু বর্গ নহ বহু কথা বহু কথা অর্থাৎ প্রথমে যেতবে আরম্ভ হলা রাধারমন মহারাজ খুব পট তারপরে আসলে কি না আমার হিন্দি নবযোগেন্দ্র সে যেদিন কথা বলছেন সেদিন লোক মোটামুটি কটা ধ্রুব মহারাজের জায়গা মানে কম কটা মোটা সব ছেলে ছুটাই আসি পৌঁছ সে সেই প্রকার অবস্থারে লোক ভর্তি কথা এত সুন্দর লা প্রথমে এই জগে মহাজগেন্দ্র মহারাজ তো কহিলেন তারপরে রাধা গোবিন্দ মহারাজ তারপরে সমস্ত লোকরাচার্য গুরু মহারাজ তারপরে সার্বভৌম প্রভু লাল গোবিন্দ প্রভু কুন্তল কৃষ্ণ প্রভু এ সমস্ত সবু কথা কাহ তারপরে গৌরকৃষ্ণ মহারাজ সবু কথা এমিতি এই বছর পরিক্রমা যে ব্রজভূমিরে চারিবার যে কষ্ট ই কেউ উপলব্ধ করতে না ଏମାନଙ୍କର କଥା ଶକ୍ତି ଦ୍ୱିତୀୟରେ ବେଙ୍ଗଲୁରୁ ଯାଇଛନ୍ତି ଆମ ସବୁ ନାଟ୍ୟକାର ଯୋଉଠି ଯିବେ ସେଇ ନାଟକ ଆରମ୍ଭ କରିଛନ୍ତି ସେଇ ଯାହା କ୍ଲାସ ହେଇଯିବ ସେଇ କ୍ଲାସ ସରିସାରିଲା ପରେ ସନ୍ଧ୍ୟା ନାଟକ କ୍ଲାସ ହବ ଯେତେବେଳେ ପାଞ୍ଚରୁ ସାଢେ ଛଅରେ ଆରତୀ ଗପିକି ମାନେ ସାଢେ 7 ପର୍ଯ୍ୟନ୍ତ ସାଢେ 7ରୁ ଏମାନେ ନାଟକ ଆରମ୍ଭ କରିଛନ୍ତି ସେଇ ଯାହା ଶୁଣିଛନ୍ତି ଖାଲି ପାଦରେ ଚାଲିବା ଆଉ ବୃନ୍ଦାବନ ରାସ୍ତା ମାନେ କଣ ଯଦି କେତେବେଳେ ଯିବେ ଏଇ ପାହାଡ଼ କଣ ରାସ୍ତା ଧରେ ବୁଲି ଆସିବେ ତାହେଲେ ଜାଣିପାରିବେ ବୃନ୍ଦାବନ ରାସ୍ତା କି ନାହିଁ ଗାଁ ଗହଳି ପାହାଡ଼ ଗାଁ ଗହଳି ରାସ୍ତା କୋଉଠି ପାଣି ଆଣ୍ଠୁ ହେଲାଣି ତ କୋଉଠି କାଦ ନକରା ଆଉ କୋଉଠି ବାଲି ଘସରା ତମର କାଦ ଭରି ଯାଉଥିବ କୋଉଠି ପାଉଡର ପୁରା ପାଉଡର ଟିକେ ତାର ମାନେ ମଇଳା ବି ନାହିଁ ମାଡି ଗୋଟିଏ ବସି ଆଉ କଙ୍କର ପୁଣି ମାନେ ଏମିତି ଯେ କଙ୍କର ଖାଲି ପାଦରେ ପଶି ଯାଉଥିବ ଛାଡ଼ୁ ବି ନଥିବ ହାତ ଗୋଳି ଯାଇ ଛାଡ଼ିବ ସେଇ ପ୍ରକାର ଅବସ୍ଥା ତେଣୁ ସେଇ ଯେ କଷ୍ଟ ହି କିଛି ଦିନ କେହି ଭକ୍ତ ଜାଣି ନଥିଲା ଦୁଇରେ କଣ ସାବୁ ଲଗେଇ ପାରିବ ନା ତେଲ ଲଗେଇ ପାରିବ କିନ୍ତୁ ସେ ନିୟମ ଥିଲା ସେ ନିୟମ ତାପରେ ବି ଏତେ ଆରମ୍ଭ ହେଇଛି ଅର୍ଥାତ ବୃନ୍ଦାବନ ଧାମ ଇଏ କେବଳ କଥା ଶୁଣିବାର ଧାମ କେବଳ ଶୁଣିବା କାରଣ ଚକ୍ଷୁରେ ଆମେ କଣ ପ୍ରଶ୍ନ କରିବୁ ବୃନ୍ଦାବନ ଏ ଧାମ ସମ୍ବନ୍ଧରେ ବୃନ୍ଦାବନ ସବୁଠୁ ବଡ ମଧୁପୁରୀ ବୈକୁଣ୍ଠ ଜନିତ କଳା କଳା ବି ମଧୁପୁରୀ ରାସଭା ଯେ ବୈକୁଣ୍ଠର ଶ୍ରେଷ୍ଠ ସ୍ଥାନ ଏ ଜଗତରୁ ଶ୍ରେଷ୍ଠ ସ୍ଥାନ କୋଉଠି ବୈକୁଣ୍ଠ ମୋର ଏଇ ଯେ ଜଗତ ଗୁଡା ଅଛି ଯେତେଟା ପାଣିରେ ଅଛି ତା ଶ୍ରେଷ୍ଠ ହେଉଛି ବୈକୁଣ୍ଠ ତାଠୁ ଶ୍ରେଷ୍ଠ କଳା ରାସସ୍ଥଳୀ ମଧୁପୁରୀ ବୈକୁଣ୍ଠରୁ ଶ୍ରେଷ୍ଠ ହଉଛି ମଥୁରା ଯୋଉଠି ଭଗବାନ ଜନ୍ମଗ୍ରହଣ କରିଛନ୍ତି ତାଠୁ ଶ୍ରେଷ୍ଠ କଣ ବୃନ୍ଦାରଣ୍ୟ ମଧୁର ପାଣି ତତ୍ରାବତୀ ଗୋବର୍ଦ୍ଧନ ତାଠୁ ମଥୁରାରୁ ଶ୍ରେଷ୍ଠ ହଉଛି ବୃନ୍ଦାବନ ତାଠୁ ଶ୍ରେଷ୍ଠ ହଉଛି ଗୋବର୍ଦ୍ଧନ ଏବଂ ତାର ଶ୍ରେଷ୍ଠ ହେଉଛି ଗୋବର୍ଦ୍ଧନ ରାସ ଗୋବର୍ଦ୍ଧନ ରାସ ଜୟ ଜୟ ଉଜ୍ଜଳ ରସ ଶାସ୍ତ୍ରରେ ଚୈତନ୍ୟରେ ଯେତେବେଳେ ମହାପ୍ରଭୁ ରାମାନନ୍ଦ ରାୟ ସହିତ କଥାବାର୍ତ୍ତା ହଉଛନ୍ତି ସେତେବେଳେ ମହାପ୍ରଭୁ ପଚାରୁଛନ୍ତି ଯେ ସବୁ ଛାଡି ଯିବେ କର୍ତ୍ତବ୍ୟ କାହାବାସ ସବୁକିଛି ଛାଡିକି ଜୀବନ କର୍ତ୍ତବ୍ୟ କୋଉଠି ସେ ବସବାସ କରିବା ଦରକାର ବୃନ୍ଦାବନ ଧାମ ଯାହା କୃଷ୍ଣ ନିତ୍ୟ ଲୀଳାସ ଯେ ବୃନ୍ଦାବନ ଧାମରେ ବାସ କରିବା ଦରକାର କାହିଁକି ନା କୃଷ୍ଣଙ୍କର ନିତ୍ୟ ଲୀଳା ରାସ ରାସ ଲୀଳା ନିତ୍ୟ ଲା ବିରାଜମାନ ବୃନ୍ଦାବନ ଧାମ ସାଧାରଣ ଧାମ ନୁହଁ ଯୋଉଠିକି ଭଗବାନଙ୍କର ନିତ୍ୟ ଲୀଳା ରାସ ଲୀଳା ସବୁବେଳେ ଚାଲିଛି ସବୁବେଳେ ଚାଲିଛି ସବୁ ଛାଡିକି ବୃନ୍ଦାବନରେ ନାଶ କରିବା ଦରକାର କିନ୍ତୁ ବୃନ୍ଦାବନ ବାସ ଭଗବାନ ମନା କରିଛନ୍ତି ବୃନ୍ଦାବନ ଯଦି ଯିବ ପ୍ରଥମେ ଶାସ୍ତ୍ର କ୍ଷେତ୍ରରେ ବୃନ୍ଦାବନ ଦର୍ଶନ କରିବାରେ ହେଇଥିବ ତାହେଲେ ବୃନ୍ଦାବନ ଯିବ କେବଳ ପ୍ରଣାମ କରି ପଳେଇ ଆସିବ ତମକୁ କୁଣ୍ଡରେ ସ୍ନାନ କରିବା ଏକ ଅଧିକାର ନାହିଁ ଏବେ ବି ଯେଉଁମାନେ ସବୁ ଗୁରୁବର୍ଗ ଥିଲେ ଆପଣଙ୍କ ସ୍ନାନ କରନ୍ତୁ ଆଜ୍ଞା ଆମେ ରାଧାକୁଣ୍ଡ ସ୍ନାନ କରିପାରିବୁ ଦେଖନ୍ତୁ ପ୍ରଭୁପାଦ ମନା କରିଯାଇଛନ୍ତି ଆଚମନ ହଉଛି ସ୍ନାନ ସମାନ ତେଣୁ ଆଚମନ କରିପାରିବ କିନ୍ତୁ ଏ ବହୁରାଷ୍ଟ୍ରମୀ ଦିନ ସ୍ନାନ ସମ୍ବନ୍ଧରେ ପ୍ରଶ୍ନ ଆସିଥାନ୍ତି ବହୁରାଷ୍ଟ୍ରମୀ ଦିନ ଆମେ ରାଧା କୁମାର ସ୍ମରଣ କରିପାରିବ ତ ରାଧା ଗୋବିନ୍ଦ ମହାରାଜ ଦେଖନ୍ତୁ ପ୍ରଭୁପାଦ ମନା କରିଦେଇଛନ୍ତି ମୁଁ କେତେବେଳେ ବି ନା ଏବେ ତ ମୁଁ ତ କରିପାରିବିନି କରିପାରିବି ନାହିଁ କରୁବି ନାହିଁ ଆଗରୁ ବି କେତେବେଳେ ଖୁବ ପଚିଶ ଭିତରେ କଣ ପଚିବ ତେଣୁ ସ୍ନାନର ବିଧି ହଉଛି କଣ ନା ତମେ ଆଜି କିନ୍ତୁ ସ୍ନାନ କରିପାରିବ ଆଜି କିନ୍ତୁ ସମସ୍ତେ ସ୍ନାନ କରିପାରିବ କିନ୍ତୁ ଅଥରିଟି ଯଦି କରିଛନ୍ତି ଅଥରିଟି ସେ ଯଦି କହିବ ନା ନା ପ୍ରଭୁପାଦ କାହିଁକି ମନା କରିଥିଲେ ନା ପ୍ରଭୁପାଦ ସମୟରେ ବିଦେଶୀ ଶିଷ୍ୟ ଭରପୁରୁଥିଲେ ଯେତେବେଳେ ରାଧାକୃଷ୍ଣ ପାଇଯାଇଛନ୍ତି ଗାଧେଇବାର ସ୍ଥାନ ପ୍ରଭୁପାଦ ସ୍ନାନ କରିକି ଆଚରଣ କରି କଣ ଗାୟତ୍ରୀ କରିବେ କଣ ଇଏ କିଏ ଏପଟେ ଜାଣି ତ କିଏ ସେପଟେ ଜାଣି କିଏ ସେ ପାଣିରେ କାହାକୁ ବୁଡ଼ିକି ପାଦ ଟଣାଟଣି ହେଲେନି ଏଇ ପ୍ରକାର କିଏ ପାଣିରେ ବଲ୍ ନେଇ ଖେଳାନି ତେଣୁ ସେଇଥିପାଇଁ ପ୍ରଭୁପାଦ କହିଛନ୍ତି କଣ ଯେ ତମର ଅଧିକାର ନାହିଁ ଏ କୁଣ୍ଡରେ ସ୍ନାନ କରି କରିବ ନା କେବଳ ପ୍ରଣାମ କରିବ ଆଚରଣ କରିବ ରାଧାରାଣୀ ଯଦି ଅତ୍ୟନ୍ତ କୃପା କରେ ନାହିଁ ତାହା ନିଅନ୍ତି ନା ସେଇଥିପାଇଁ କି ସ୍ନାନ ପୂର୍ବରୁ ପ୍ରଣାମ କରିକି ପାଣି ପ୍ରଥମେ ମୁଣ୍ଡରେ ନେଇ ତାପରେ ପଶିବା ବୃନ୍ଦାବନରେ କେତେ ପ୍ରକାର ସବୁ ଦର୍ଶନୀୟ ସ୍ଥାନ ବା ସ୍ନାନ ସବୁ କୁମ୍ଭ ଅଛି ଅନେକ କୁମ୍ଭ ଯୋଉଠିକି ଆମ ଦୃଷ୍ଟିରେ ପ୍ରଭୁପାଦଙ୍କ ସମୟରେ ଶିଷ୍ୟମାନେ କହୁଛନ୍ତି ପ୍ରଭା ଆପଣ କହୁଛନ୍ତି ସ୍ନାନ କଲେ ଅନ୍ଧ ବିକାର ନାକ ପ୍ରଭାତ କହୁଛନ୍ତି କଣ ଏ ପୋକ ତମ ଅନ୍ତର ଭିତରେ ଏ ଆଖିର ଯୋଉ ପୋକ ଅଛି ସେଇଟା ସେ ପାଣିରେ ଦେଖା ଯାଉଛି ସେଇ ଜ୍ଞାନ ଆସିପାରିବ